ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ 51,000ରୁ ଅଧିକ ନୂଆକରି ସରକାରୀ ଚାକିରି ପାଇଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଡାକ ବିଭାଗ ସହିତ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ବିଭାଗରେ ନୂଆକରି ଚାକିରି ପାଇଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହିତ ଦେଶର 40 ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହା ସପ୍ତଦଶ ରୋଜଗାର ମେଳା। ଭୁବନେଶ୍ୱର ରେଳ ଅଡିଟୋରିୟମ୍ଠାରେ ନିଯୁକ୍ତି ମେଳାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟନ କରିବେ। ରାଜ୍ୟକୁ ଆଳୁ କ୍ଷେତ୍ରରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତ ବର୍ଷ ସରକାର ପ୍ରାୟ 50,000 ଏକର ଜମିରେ ଆଳୁ ଚାଷ ନିମନ୍ତେ ଯୋଜନା କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ନଭେମ୍ବର ମାସ ପ୍ରଥମ ସପ୍ତାହରେ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି। ବ୍ଲକ ସ୍ତରରେ ଚାହିଦା ଅନୁଯାୟୀ ଆଳୁ ବିହନ ଯୋଗାଣ କରାଯିବ। ଏହା ବ୍ୟତୀତ 6,000 ହେକ୍ଟର ଜମିରେ ପିଆଜ, 1,000 ହେକ୍ଟର ଜମିରେ ଲଙ୍କା, 300 ହେକ୍ଟର ଜମିରେ ରସୁଣ ଚାଷ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବୈଠକରୁ ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ବୈଠକରେ ବିଲୁପ୍ତ ପ୍ରାୟ ଖାଦ୍ୟଶସ୍ୟର ପୁନରୁଦ୍ଧାର ବିଷୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଡାଲିଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରେ ରାଜ୍ୟରେ କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲିଜାତୀୟ ଫସଲ ଚାଷକୁ ଉତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ସରକାରଙ୍କ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରହିଥିବା ପରୀକ୍ଷା ବ୍ୟବସ୍ଥା ନୂତନ ଶିକ୍ଷାନୀତି ପାଇଁ ସହାୟକ ହେବ। ପରୀକ୍ଷା ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି ସହ ପରବର୍ତ୍ତୀ ଶ୍ରେଣୀଗୁଡ଼ିକରେ ଦେଖାଦେଉଥିବା ସମସ୍ୟା ଦୂରୀଭୂତ ହେବ ବୋଲି ନୂଆପଡ଼ାଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଗଣ୍ଡ କହିଛନ୍ତି।
ଜଣେ ଯଦି ଫେଲ୍ ହୋଇଗଲା ତାକୁ ସମୟ ଦିଆହେବ, ସେ 2 ମାସ ଭିତରେ ଯଦି ପାଠ ପଢ଼ି ପୁଣି ପରୀକ୍ଷା ଦେଇ ଯଦି ପାସ୍ ହେଉଛି ତ ଠିକ୍ ଅଛି, ଯଦି ପାସ୍ ହେଉ ନାହିଁ ତାକୁ ପୁନର୍ବାର ସେ ଶ୍ରେଣୀରେ ସେ ରହିବ, ପଢ଼ିବ, ତାକୁ ସେ ସୁଯୋଗ ଦିଆହେବ, ତାପରେ ପାସ୍ ହେଲେ ଯାଇ ତାର ନେକ୍ସଟ କ୍ଲାସକୁ ଯିବ, ନାମ ଲେଖେଇବ। ସେଭଳି ବ୍ୟବସ୍ଥା ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଅଛି, ଯେହେତୁ ବର୍ତ୍ତମାନ ଆମର ଦେଖାଯାଉଛି ଯେ ଲର୍ଣ୍ଣିଂ ଆଉଟକମ୍, କିନ୍ତୁ ଇଏ ପାସ୍ ଫେଲ୍ର ବ୍ୟବସ୍ଥା ଯେତେବେଳେ ପଞ୍ଚମ ଶ୍ରେଣୀରେ ଏବଂ ଅଷ୍ଟମ ଶ୍ରେଣୀରେ ରହିବ ନିଶ୍ଚୟ ପିଲାମାନେ ତାର ପରବର୍ତ୍ତୀ କ୍ଲାସ୍ରେ ତାଙ୍କ ପାଇଁ ସହଜ ହୋଇଯିବ।
ସୁନ୍ଦରଗଡ଼ଠାରେ ଆଜି ବ୍ୟାଙ୍କ ଜମାରାଶି ସୁରକ୍ଷା ସମ୍ବନ୍ଧରେ ଏକ ସଚେତନତା ଶିବିର ପୂର୍ବାହ୍ନ 10:00 ସମୟରେ ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜନ କରାଯାଇଛି। ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଶୀର୍ଷକ ଏହି ଆଲୋଚନାରେ ଦାବିଦାର ନଥିବା ଜମାଖାତାର ଅର୍ଥରାଶି ପ୍ରଦାନ ସହିତ ବ୍ୟାଙ୍କଗୁଡ଼ିକରେ ଦାବିଦାର ନଥିବା ଖାତାଗୁଡ଼ିକ ବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦେବେ। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ 17ତମ ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ମଦନପୁର ରାମପୁର ବ୍ଲକର 20 ଜଣ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମୁମ୍ବାଇଠାରେ ଚଳିତ ମାସ 27 ତାରିଖରୁ ହେବାକୁ ଥିବା ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାତ୍ରା କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯୁବକ ଯୁବତୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ କରାଯାଉଛି। ଫୁଲବାଣୀଠାରେ ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ରୂପରେଖ ଏବଂ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା। ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଯାନବାହନ ଚଳାଚଳ ନିୟନ୍ତ୍ରଣ ଉପରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପୁଲିସ୍ ଏବଂ ପରିବହନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାର ଓର୍କେଲ ଥାନାରେ ଏକ ଶିଶୁମିତ୍ର ପୁଲିସ୍ ଥାନାକୁ ଗତକାଲି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଉଦ୍ଘାଟନ କରିଛନ୍ତି। ଯେଉଁ ମହିଳାମାନେ ସେମାନଙ୍କ ଛୋଟ ଛୁଆଙ୍କୁ ନେଇ ଅଭିଯୋଗ ପାଇଁ ଥାନାକୁ ଆସିବେ ସେମାନେ ପିଲାମାନଙ୍କ ସହିତ ଶିଶୁ ଉଦ୍ୟାନରେ ସମୟ ଅତିବାହିତ କରିପାରିବେ ବୋଲି ଶ୍ରୀ ପାଟିଲ କହିଛନ୍ତି। ଶିଶୁମିତ୍ର ପୁଲିସ୍ ଥାନାରେ ଛୋଟ ପିଲାମାନଙ୍କ ପାଇଁ ବହି, ଖେଳନା ଏବଂ ମା'ମାନେ ସେମାନଙ୍କ ପିଲାମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ରହିଛି। ମାଲକାନଗିରି ଜିଲ୍ଲାର କୋରକଣ୍ଡା ଉଚ୍ଚ ପ୍ରାଥମିକ ନୋଡାଲ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ କଳାର ବିକାଶ ପାଇଁ ଏହା ଏକ ଉତ୍ତମ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ଆଜି ପଞ୍ଚମ ଦିବସରେ ମା' ଜଗଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି। ଜିଲ୍ଲାର ଚରମ୍ପା, ଚାନ୍ଦବାଲି, ବାସୁଦେବପୁର ଆଦି ପ୍ରମୁଖ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କୁ ପୋଲିଓ ରୋଗରୁ ରକ୍ଷା କରିବା ପାଇଁ ଟିକାକରଣର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପୋଲିଓ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏଣ୍ଡ ପୋଲିଓ ଏଭ୍ରି ଚାଇଲ୍ଡ ଏଭ୍ରି ଭ୍ୟାକ୍ସିନ୍ ଏଭ୍ରିହ୍ୱେୟାର୍ ସବୁଠାରେ ପ୍ରତି ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇ ପୋଲିଓ ଶେଷ କରିବା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।